ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଜଗତ ଗାଇଯିବି ମୋର ପ୍ରସ। ନମସ୍କାର ପ୍ରିୟ ବନ୍ଧୁ, ଆଜି ଆମେ ଜାଣିବା ସୁଚିବାୟୁ ରୋଗ, ସାନିଟେରୀ ରୋଗ। ନିଜକୁ ଅତ୍ୟନ୍ତ ଭାବେ ପରିଷ୍କାର ଶୁଦ୍ଧ ରଖିବା ପାଇଁ ବାରମ୍ବାର ହାତ ଗୋଡ଼ ଧୋଇବା, ଲୁଗା ବଦଳେଇବାକୁ ଲୋକମାନେ ସୁଚିବାୟୁ ରୋଗ ହିସାବରେ ଜାଣିଥାନ୍ତି। ତେବେ ଏ ଲକ୍ଷଣ ସବୁ ଅତ୍ୟନ୍ତ ଗମ୍ଭୀର ହୋଇଥିଲେ ଏହାକୁ ରୋଗ ହିସାବରେ ଗଣିବା ଉଚିତ, କାରଣ କେହି କେହି ସ୍ୱଭାବତ ଅତ୍ୟନ୍ତ ପରିଷ୍କାର ରହିବାକୁ ଚେଷ୍ଟା କରିଥାନ୍ତି। ତେବେ ରୋଗର ଅନ୍ୟ ଏକ ମୁଖ୍ୟ ଗୁଣ ହେଲା ଯେ ବ୍ୟକ୍ତି ଜନକ ଏପରି ବ୍ୟବହାରକୁ ଆଦରକାରୀ ଐଶ୍ୱର୍ଯ୍ୟଶକ୍ତି ଓ ଏହାର ପୁନରାବୃତ୍ତି କରିବା ଦରକାର ନାହିଁ। ଜାଣି ସୁଦ୍ଧା ଏ ବ୍ୟବହାର କରିବାକୁ ମାନସିକ ଭାବେ ବାଧ୍ୟ ମାନିଥାନ୍ତି। ଏ ବ୍ୟବହାରକୁ ବାରମ୍ବାର ନକଲ ମନରେ ଚିନ୍ତା ଉତ୍କଣ୍ଠ ହୁଏ। ଉଦାହରଣ ସ୍ୱରୂପ, ହାତ ଆଉ ଧୋଇବା ଦରକାର ନାହିଁ ଜାଣି ସୁଦ୍ଧା ଆକ୍ରାନ୍ତ ବ୍ୟକ୍ତି ମଇଳା ସମ୍ପୂର୍ଣ୍ଣ ଛାଡ଼ିଛି ବୋଲି ଆଶ୍ୱସ୍ତ ହୋଇପାରନ୍ତି ନାହିଁ। ଆଉ ଥରେ ନ ଧୋଇବା ଯାଏ ମନରେ ଅଶାନ୍ତି ହୁଏ ଓ ବଢ଼ି ଚାଲେ। ଧୋଇବା ପରେ ଚିନ୍ତା କମିଯାଏ, କିନ୍ତୁ ପୁଣି ଠିକ୍ରେ ସଫା ହେଲା କି ନାହିଁର ଚିନ୍ତା ମାଡ଼ି ଆସେ। ତାକୁ କମେଇବାକୁ ଲୋକଟି ବାରମ୍ବାର ହାତ ଧୋଇବାକୁ ଗଲେ। ଏ ଅପ୍ରିହତ ବ୍ୟବହାରକୁ କମ୍ପଲସନ୍ କହିଥାନ୍ତି। ଅସ୍ୱାସ୍ଥ୍ୟକର ବା ମିଚିନ ଭାବେ କୌଣସି ଭାବନା ମନରେ ଅବିରତ ରହିଥିବା ଅବସ୍ଥାକୁ ଅପସନ୍ସ କହିଥାନ୍ତି। ସୂଚିବାୟୁ ରୋଗ ଏକ ପ୍ରକାର ଅପସନ୍ସ କମ୍ପଲସିଭ୍ ଡିସଅର୍ଡ଼ର। ଏହାକୁ ଓଡ଼ିଆରେ ଅସମୀଚୀନ ଭାବନା ଓ ଅପ୍ରିହତ ବ୍ୟବହାର ଜନିତ ରୋଗ ହିସାବରେ ବର୍ଣ୍ଣନା କରାଯାଇପାରେ। ଏହି ରୋଗର ଅତ୍ୟନ୍ତ ଉଦ୍ବେଗ ଓ ଉତ୍କଣ୍ଠ ହୋଇଥାଏ। ତାହେଲେ ପ୍ରିୟ ବନ୍ଧୁ, ଏହାର ଅନ୍ୟାନ୍ୟ ଲକ୍ଷଣ ହେଉଛି ଅବସେସିଭ୍ କମ୍ପଲସିଭ୍ ରୋଗର ବିଭିନ୍ନ ରକମ ଅସମୀଚୀନ ଭାବନା ଦେଖାଯାଏ। ଛୁଇଁଦେଲେ ହାତ ଅସନା ହେବ ବା ଜୀବାଣୁ ଲାଗିଯିବ, ରୋଗ ହେବ ଇତ୍ୟାଦି ଆଶଙ୍କା ଥାଏ। ବେଳେବେଳେ ଅତ୍ୟନ୍ତ ଅସହ୍ୟ, ଅପବିତ୍ର, ଅଧାର୍ମିକ ଓ ବାଦଜନକ କଥା ମୂଳକୁ ଆସେ ବା ମନକୁ ଆସେ। ବେଳେବେଳେ ଏସବୁ ଅତ୍ୟନ୍ତ ଜଘନ୍ୟ, ମନ୍ଦ ଓ ମାନସିକ ଆଘାତ ହେବା ପରି ଚିନ୍ତା ଭାବନା ହୋଇଥାଏ। କୌଣସି ବ୍ୟକ୍ତି ମନରେ ଏସବୁ ଭାବନାର ଚିତ ବି ଆସିଥାଏ। ଉଦାହରଣ ସ୍ୱରୂପ, ହିଂସାମକ ବ୍ୟବହାର, ଶାରୀରିକ ଅଂଶ, ଯୌବନ ସମ୍ପର୍କ, ହତ୍ୟା, ମୃତ୍ୟୁ, ଶରୀର ଇତ୍ୟାଦିର ଛବି ବାରମ୍ବାର ମନକୁ ଆସିଥାଏ। ବେଳେବେଳେ ମନରେ ଶଙ୍କା ହୁଏ, ବାଛି ପକେଇଛି କି ନା ବା ଚାବି ପକେଇଛି କି ନା, ସେମିତି ପାଣି ପାଇପ୍ ବନ୍ଦ କରିଛି କରିବା କି କରିଛି କି ନାହିଁ, ଗ୍ୟାସ୍ ବା ଲାଇଟ୍ ସ୍ୱିଚ୍ ବନ୍ଦ କରିବା ଇତ୍ୟାଦି ଇତ୍ୟାଦି ଆଶଙ୍କା ହୁଏ। ବାରମ୍ବାର ଏସବୁ ପରୀକ୍ଷା କରି ଅସୁସ୍ଥ ହେବା ପାଇଁ ଇଚ୍ଛା ହୁଏ। ପଇସା ଗଣି ସାରିବା ପରେ ଠିକ୍ରେ ଗଣା ହେଇଛି କି ନା ବୋଲି ସନ୍ଦେହ ହୁଏ। ବେଳେବେଳେ କୌଣସି ବିଷୟରେ ଅଯଥାରେ ଗୁଡ଼େଇ ଚୁଡ଼େଇ ଭାବିବାକୁ ବାଧ୍ୟ ହୋଇଥାଏ। ଏସବୁକୁ ବନ୍ଦ କରିବାକୁ ଇଚ୍ଛା କରିବି ବନ୍ଦ କରିହୁଏ ନାହିଁ। ମନରେ ଚିନ୍ତା ଅଶଙ୍କା ଦୋଷୀ ଭାବ ଲାଗି ରହେ, ଉଦାସ ଲାଗେ, ବିତୃଷା ଲାଗେ। ବେଲେ ବେଲେ ହାତ ଧୋଇଲେ, ଚେକ୍ କଲେ କି ଆଉ ଥରେ ଗଣିଲେ ଚିନ୍ତା କମିଯିବ ବୋଲି ଏସବୁ ବ୍ୟବହାରରେ ମଣିଷ ବ୍ୟସ୍ତ ରହେ ଓ ଇଚ୍ଛା ନଥିଲେ ବି ବାରମ୍ବାର କରିବାକୁ ମାନସିକ ଭାବେ ବାଧ୍ୟ ହୁଏ। ଶତକଡ଼ା ପ୍ରାୟ 7 ଜଣଙ୍କ ଏପରି ରୋଗ ହୋଇଥାଏ, କିନ୍ତୁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଆସନ୍ତି ନାହିଁ। ଅନେକ ଆକ୍ରାନ୍ତ ହେବାର ବହୁ ବର୍ଷ ପରେ ଚିକିତ୍ସା ପାଇଁ ଆସନ୍ତି। ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ କାମ, ସାମାଜିକ ଜୀବନ, ପାରିବାରିକ ଜୀବନ ପ୍ରଭାବିତ ହୋଇଥାଏ। ଏ ରୋଗୀମାନଙ୍କ ଅଧିକାଂଶ ସମୟ ରୋଗୀଟିକୁ ସ୍ୱଚ୍ଛ କରିବାରେ ବତିଥାଏ। ସାଧାରଣତଃ ଏ ରୋଗ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ, ତେବେ ଏହା ଯେକୌଣସି ବୟସରେ ଦେଖା ଦେଇପାରେ। ସମୟ କ୍ରମେ ଲକ୍ଷଣ ସବୁ ବଢ଼େ ଓ କମେ। ଅଳ୍ପମାତ୍ରାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ବିନା ଚିକିତ୍ସାରେ ବେଳେବେଳେ ଠିକ୍ ହୋଇଯାଆନ୍ତି, ତେବେ ଗମ୍ଭୀର ଭାବରେ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ଏହା ସମ୍ଭବ ହୁଏ ନାହିଁ। ଚିନ୍ତାଜନକ ପରିସ୍ଥିତିରେ ଲକ୍ଷଣ ସବୁ ବଢ଼ିଯାଏ, ଚିକିତ୍ସା ଦ୍ୱାରା ସାହାଯ୍ୟ ମିଳିଥାଏ। ତାହେଲେ ଏହାର ଚିକିତ୍ସା କ'ଣ? ଏ ରୋଗ ପାଇଁ ଔଷଧ, ମାନସ୍ଥିତିକ ଚିକିତ୍ସା ସବୁ ଉପଲବ୍ଧ ଅଛି। ଏପରି ରୋଗ ହୋଇଛି ବୋଲି ଅଶଙ୍କା ଥିଲେ ମନୋରୋଗ ଚିକିତ୍ସକଙ୍କ ପରାମର୍ଶ କରନ୍ତୁ। ମନସ୍ଥିତ ଚିକିତ୍ସାରେ ଭାବନାର ପ୍ରଣାଳୀକୁ ବଦଳେଇ ଦେବାକୁ ସାହାଯ୍ୟ କରାଇଥାଏ। ଅପ୍ରତିହତ ବ୍ୟବହାରକୁ ବାଧା ଦିଅନ୍ତୁ, ସେଥିରେ ଲିପ୍ତ ରହନ୍ତୁ ନାହିଁ, କିନ୍ତୁ ଅସାମାଜିକ ବା ଅସମୀଚୀନ ଭାବନାକୁ ରଖିବାକୁ ଚେଷ୍ଟା କରନ୍ତୁ ନାହିଁ। ସେସବୁକୁ ଦୂରେଇବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ଆପଣ ଯେତେ କଷ୍ଟ କରିବେ ଏସବୁ ସେତେ ଅଧିକ ମାଡ଼ି ଆସିବ। ଏ ରୋଗ ସମ୍ପର୍କରେ ଅଧିକ ଜାଣନ୍ତୁ ଓ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏ ରୋଗର ଉପଶମ ପାଇଁ ଲୋକେ ବିଭିନ୍ନ ଉପାୟ ଯଥା ଚେରମୂଳ, ହିପ୍ନୋଟିସ୍, ହୋମିଓପାଥି, ଏକ୍ପଙ୍କ୍ଚର୍ ଇତ୍ୟାଦି ସାହାଯ୍ୟ ନେଇଥାନ୍ତି। ତେବେ ଏସବୁ କୌଣସିଥିରେ ଏ ରୋଗ ଭଲ ହେବାର ପ୍ରମାଣ ନାହିଁ। ନିଜ ଔଷଧ ଓ ରୋଗର ଚିକିତ୍ସା ନୁହେଁ। କେହି କେହି ରୋଗୀ ନିଦ ଔଷଧ ଏପରି ମଦ ଖାଇଥାନ୍ତି ଏ ରୋଗ ଜନିତ ଉତ୍କଣ୍ଠକୁ କମେଇବା ପାଇଁ। ଏସବୁ ଶରୀର ଓ ମନ ପାଇଁ କ୍ଷତିକାରକ ହୋଇଥାଏ। ପ୍ରିୟ ବନ୍ଧୁ, ଏ ରୋଗ ସମ୍ପର୍କରେ ଅଧିକ ଜାଣିଲେ ଉପଯୁକ୍ତ ଔଷଧ ଓ ମନସ୍ଥିତିକ ଚିକିତ୍ସା ମାଧ୍ୟମରେ ଓ ପରିବାର ପ୍ରିୟଜନକମାନଙ୍କ ସାହାଯ୍ୟରେ ସହଯୋଗରେ ଏ ରୋଗର ଉପଶମ ସମ୍ଭବ ହୋଇପାରିବ। ତାହେଲେ ପ୍ରିୟ ବନ୍ଧୁ, ଚାଲନ୍ତୁ ଏଇ ଚିକିତ୍ସା ଆମେ ମାନିନେବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ, ରୋଗରୁ ଦୂରରେ ରଖନ୍ତୁ ଆଉ ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ, ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଆପଣଙ୍କ ଉପରେ ବତୁ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ତିନୋଟି ଆଶୀର୍ବାଦ। ସୃଷ୍ଟି ବିଷୟରେ ଏହିପରି ଲେଖା ହୋଇଅଛି, ଏବଂ ପରମେଶ୍ୱର ଦେଖିଲେ ତାହା ଉତ୍ତମ ଥିଲା। ଏହା ଆଦି ପୁସ୍ତକର ପ୍ରଥମ ଅଧ୍ୟୟନରେ 7 ଥର ଉଲ୍ଲେଖ କରାଯାଇଅଛି, ଯେପରିକି 1 ଆଲୋକ ଆଦି ପୁସ୍ତକ 1:4, 2 ସ୍ଥଳଭାଗ ଓ ସମୁଦ୍ର ଆଦି 1:10, 3 ବୃକ୍ଷଲତା ଆଦି 1:12, 4 ସୂର୍ଯ୍ୟ ଚନ୍ଦ୍ର ଓ ନକ୍ଷତ୍ରଗଣ ଆଦି 1:16, 5 ସମୁଦ୍ରସ୍ଥିତ ଜଳଚର ପ୍ରାଣୀଗଣ ଓ ଆକାଶରେ ଉଡ଼ୁଥିବା ପକ୍ଷୀଗଣ ଆଦି 1:21, ଏବଂ 6 ବନ୍ୟ ଓ ଗ୍ରାମ୍ୟ ପଶୁଗଣ ଓ ସରୀସୃପ ପ୍ରାଣୀ ଆଦି 1:25। ପରିଶେଷରେ ପରମେଶ୍ୱରଙ୍କ କାର୍ଯ୍ୟ ଯେତେବେଳେ ସମାପ୍ତ ହେଲା, ଆମେ ଦେଖିବାକୁ ପାଉ ଯେ 7 ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ସୃଷ୍ଟି ଦୃଷ୍ଟି ଦେଲେ। ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ଆଦି 1:31। ପ୍ରିୟ ଶ୍ରୋତା, ତେଣୁକରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ଜିନିଷ ଅତ୍ୟୁତ୍ତମ ବୋଲି ସେ ଘୋଷଣା କଲେ। ତାପରେ ସେ ଆଉ ଗୋଟିଏ ପାଦ ଆଗକୁ ଯାଇ ନିଜର ସୃଷ୍ଟିକୁ 3 କ୍ଷେତ୍ରରେ ଆଶୀର୍ବାଦ କଲେ। ପ୍ରଥମ, ସେ ସମୁଦ୍ରସ୍ଥିତ ଜଳଚର ପ୍ରାଣୀ ଓ ମତ୍ସ୍ୟଗଣ ଏବଂ ପକ୍ଷୀମାନଙ୍କ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁ ସଂଖ୍ୟା ହୁଅନ୍ତୁ ଆଦି 1:22। ଦ୍ୱିତୀୟରେ, ଆଦମ ଓ ହବା ଯେତେବେଳେ ସୃଷ୍ଟି ହେଲେ, ପରମେଶ୍ୱର ସେମାନଙ୍କୁ ମଧ୍ୟ ଆଶୀର୍ବାଦ କରି ସମାନ ପ୍ରକାର ଉତ୍ସାହଜନକ ବାକ୍ୟ କହିଲେ, ପ୍ରଜାବନ୍ତ ଓ ବହୁବଂଶୀ ହୁଅ, ପୁଣି ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର ଆଦି 1:28। ପ୍ରିୟ ଶ୍ରୋତା, ପାଠ କରନ୍ତୁ ଆଦି 1:22 ଆଉ 28। ଉଭୟ ପ୍ରକାର ଆଶୀର୍ବାଦ ସମାନ ରାସ୍ତାରେ ଆରମ୍ଭ ହୋଇଛି, କିନ୍ତୁ ଆଦମ ଓ ହବାଙ୍କ ପାଇଁ ଆଉ କ'ଣ ଯୋଗ କରାଯାଇଥିଲା? ମନୁଷ୍ୟର ଅଂଶକୁ ମତ୍ସ୍ୟଗଣ ଓ ପକ୍ଷୀଗଣକୁ ପରମେଶ୍ୱର ପ୍ରଜାବନ୍ତ ଓ ବହୁବଶୀ ହେବା ପାଇଁ ଉତ୍ସାହ ବାକ୍ୟ କହି ଶୁଣାଇଲେ, କିନ୍ତୁ ଆଦମ ଓ ହବାଙ୍କ କ୍ଷେତ୍ରରେ ପୃଥିବୀସ୍ତ ଜୀବଜନ୍ତୁଙ୍କର ଦାୟିତ୍ୱ ନେବା ବିଷୟ ହିଁ ପାର୍ଥକ୍ୟ ଦେଖିବାକୁ ମିଳୁଛି। ଏଠାରେ ଆମେ ଶୀଘ୍ର ଗୋଟିଏ ବିଷୟ ଦେଖିବା, ତାହା ହେଉଛି ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହେବା। ସୃଷ୍ଟିକର୍ତ୍ତା ଆମର ପ୍ରଥମ ପିତାମାତାଙ୍କୁ ଡାକିଲେ ତାଙ୍କ ସହିତ ମିଶି ଶାସନ କରିବାକୁ, ଏବଂ ପୃଥିବୀର ଯତ୍ନ ନେଇ ଜୀବଜନ୍ତୁଙ୍କୁ ପାଳନ କରିବା ପାଇଁ ସ୍ୱାଗତ କଲେ। ପଢ଼ନ୍ତୁ ରୋମୀ 8:17 ଆଉ ଏଭ୍ରି 1:2-3। ଏବଂ ଦ୍ୱିତୀୟ ଆଶୀର୍ବାଦ ହେଉଛି ସୃଷ୍ଟିର କାହାଣୀରେ 7ମ ଦିନ ସାବତକୁ ଆଶୀର୍ବାଦ କରିବା ଆଦି 2:3। ଏଠାରେ ଆହୁରି ଅଧିକ ପ୍ରମାଣ ମିଳୁଛି ଯେ ମନୁଷ୍ୟ ଅନ୍ୟାନ୍ୟ ପଶୁପକ୍ଷୀ ବା ଜୀବଜନ୍ତୁଙ୍କ ଠାରୁ ଅଧିକ ଶ୍ରେଷ୍ଠ ଅଟେ। ସୃଷ୍ଟିକର୍ତ୍ତାଙ୍କ ସହିତ ସହଭାଗିତା ରକ୍ଷା କରିବା ନିମନ୍ତେ ମନୁଷ୍ୟ ଯେଉଁ ଭଳି ଭାବରେ ସୃଷ୍ଟି ହୋଇଥିଲା, ଅନ୍ୟ ପ୍ରାଣୀ ସବୁ ସୃଷ୍ଟି ହୋଇନଥିଲେ। ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି ମଧ୍ୟରେ ପ୍ରଧାନ ସ୍ଥାନ ଦେଇଥିବାର ଆମେ ଏକ ଦୃଢ଼ ପ୍ରମାଣ ଦେଖିବାକୁ ପାଉଛୁ। ଯୀଶୁ ଏ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଅଛନ୍ତି, ଆକାଶର ପକ୍ଷୀଙ୍କି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କି ଅବା ଆମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମମାନଙ୍କ ସ୍ୱର୍ଗତ ପିତା ସେମାନଙ୍କୁ ଆହାର ଦିଅନ୍ତି। ତୁମେମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ? ମାଥ୍ୟୁ 6:26। ଯୀଶୁ ଖ୍ରୀଷ୍ଟ ତାହାଙ୍କ ଶିଶୁମାନଙ୍କୁ ଏହିପରି କହିଥିଲେ। ପ୍ରିୟ ଶ୍ରୋତା, ବାସ୍ତବରେ ଯୀଶୁ ଏହା ସ୍ପଷ୍ଟ କଲେ ଯେ ମନୁଷ୍ୟ ଏହି ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବାଇବଲରେ ସୃଷ୍ଟିର କାହାଣୀ କେଉଁ ଉପାୟରେ ମନୁଷ୍ୟକୁ ଏକ ବିଶେଷ ସମ୍ମାନ ଦିଆଯାଇଛି ଯାହାକି ବିବର୍ତ୍ତନ ବାଦରେ ଦିଆଯାଇପାରିବ ନାହିଁ। ମନୁଷ୍ୟର ସୃଷ୍ଟି ବାଇବଲର ମତରୁ ଜଣାପଡ଼ୁଛି। ଆପଣ ନିଜକୁ ପଚାରନ୍ତୁ, ଅନ୍ୟମାନେ ଯେମିତି ବ୍ୟବହାର ପାଇବା ଯୋଗ୍ୟ ସେମିତି ଆପଣ ସେମାନଙ୍କୁ ବ୍ୟବହାର ଦେଖାଇ ଅଛନ୍ତି କି? ଏହା ନିଜେ ନିଜେ ଭାବନ୍ତୁ। ଯେପରି ପରମେଶ୍ୱର ମନୁଷ୍ୟକୁ ସ୍ୱତନ୍ତ୍ର ସ୍ଥାନ ଅଧିକାର ଦେଲେ, ତାହେଲେ କ'ଣ ଆମ ବାସ୍ତବିକ ଜୀବନରେ ଏହିପରି କରୁଅଛୁ କି? ଯେହେତୁ ସେହି ପରମେଶ୍ୱର ଏହି ମନୁଷ୍ୟକୁ ଆଶୀର୍ବାଦ କଲେ, ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ତାହାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ନିମନ୍ତେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ସର୍ବଜ୍ଞାନୀ ଆଦି ଅନନ୍ତ ଅନୁଗ୍ରହର ପିତା, ଧନ୍ୟବାଦ ଉତ୍ସର୍ଗ କରୁଅଛୁ। ହେ ପରମେଶ୍ୱର, ତୁମେ ହି ପ୍ରଶଂସା ସମ୍ମାନ ଗୌରବର ଯୋଗ୍ୟ। ହେ ପବିତ୍ର ଈଶ୍ୱର, ଆମ୍ଭେ ପାପୀ, ଆମ ପାପ ସବୁ କ୍ଷମା କର। ବର୍ତ୍ତମାନ ଯେଉଁ ବିଷୟରେ ଆମେ ଶୁଣିଲୁ ସେହିସବୁ ବୁଝିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ ଓ ଆଶିଷରେ ଭରାଇ ଦିଅ। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ନିବେଦନ କରୁଅଛୁ। ଆମେନ୍।
বিনতি মোহর ক্ষমা গুণে ক্ষমা কর শুনবারে প্রভু বিনতি মোহর ক্ষমা গুণে ক্ষমা কর ক্ষমা কলে প্রভু হেবি মু তোমার কেহি নাই সাহা মোর করু অছি প্রভু তুমকু জনান করু অছি প্রভু তুমকু জনান দিয় প্রভু পদে স্থান দিয় প্রভু পদে স্থান প্রশংসা বন্দনা করুচি প্রভু হে গুহারি খে নহে মোর সকল সৃষ্টির অনাদিশ্বর তুমি তদয়া সাগর সকল সৃষ্টির অনাদিশ্বর তুমি তদয়া সাগর বঞ্চিতি বাজায় তুমি তো মোর হেবিনি মুজে কাহার মু পাপিও যোগ্য হেবি যে তুমোর মু পাপিও যোগ্য হেবি যে তুমোর দিয় প্রভু তুম দান
প্রিয় শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব আপনার মতামত জনাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org